वासुदेवाय
जदि बा पुणी भिक्षा कले लब्धा अर्थ भी कबद्ध
ତିନି ଲୋକ ପ୍ରାପ୍ତ ହେଇକି ମାନେ ତାଙ୍କୁ କନଭର୍ସ କଲେ, ଏ ବଡ଼ ବିଚିତ୍ର କଥା ଭଗବାନଙ୍କ ଲୀଳା। ତେଣୁ ଏ ଲୀଳାକୁ ନଅଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନଙ୍କର ଏଇ ଯେଉଁ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଆପଣମାନେ ଜାଣିଥିବେ ଷଷ୍ଠ ମନ୍ତ୍ର ସମୟରେ ଭଗବାନଙ୍କର ଜଣେ ଅବତାର ଆସିଲେ ସେ ଅଜିତ, ସେହି ଲୀଳାରେ ଭଗବାନ ସମୁଦ୍ର ମନ୍ଥନ କରିଥିଲେ। ଭଗବାନଙ୍କର ଅନେକ ଅବତାର ଆସିଛନ୍ତି, କଚ୍ଛପ ଅବତାର ଆସିଛନ୍ତି, ମୋହିନୀ ଅବତାର ଆସିଛନ୍ତି, ଧନ୍ୱନ୍ତରୀ ଅବତାର ଆସିଛନ୍ତି, ଏଭଳି ଭାବରେ ଅନେକ ଅବତାର ଆସି ସେ ଲୀଳାଟି ସବୁ ହେଇଛି। ସମୁଦ୍ର ମନ୍ଥନ ସମୁଦ୍ରରୁ କ'ଣ ଅମୃତ ବାହାରିଥିଲେ, ଏବଂ ଅମୃତକୁ ଭଗବାନ ମୋହିନୀ ରୂପରେ ଦେବତାମାନଙ୍କୁ ପ୍ରଦାନ କଲେ, ଅସୁରମାନଙ୍କୁ ବଞ୍ଚିତ କଲେ। ତେଣୁ ଅସୁରମାନେ ବହୁତ କ୍ରୋଧ ପ୍ରକାଶ କରି ଦେବତାମାନଙ୍କ ସହିତ ଯୁଦ୍ଧ କରି ସେମାନେ ପରାଜିତ ହେଲେ, ଏବଂ ଇନ୍ଦ୍ର ଆଦି ଦେବତାମାନେ ତାଙ୍କୁ ସବୁ ହତ୍ୟା ମଧ୍ୟ କରିବା ପାଇଁ ପଶ୍ଚାତ୍ପଦ ହେଲେ ନାହିଁ, ବଳିକୁ ହତ୍ୟା କରିଦେଇଥିଲେ। କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କ କୃପାରୁ ଶୁକ୍ରାଚାର୍ଯ୍ୟ ଯିଏକି ଜାଣନ୍ତି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର, ତାଙ୍କୁ ସବୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରଦାନ କରି ତାକୁ ଜୀବିତ କଲେ। ଖାଲି ଜୀବିତ କଲେ ନାହିଁ, ଏତେ ଶକ୍ତିଶାଳୀ କରିଦେଲେ ଯେ ସେ ଗୋଟେ ବିଶ୍ୱଜିତ ଯଜ୍ଞରେ ସବୁ ରଥ ଧନୁ ଇତ୍ୟାଦି ସବୁ ଆଣି ବାହାରିଲା, ସେଇ ଯଜ୍ଞରୁ ବାହାରିଲା ବିଶ୍ୱଜିତ ଯଜ୍ଞରୁ, ଏବଂ ସେଇ ଯଜ୍ଞ ସେସବୁ ଗ୍ରହଣ କରି ସେମାନେ ସବୁ ଯାଇକରି ସ୍ୱର୍ଗ ଉପରେ ଆକ୍ରମଣ କଲେ। ଏତେ ତେଜ ଥିଲା ବଳିଙ୍କର, ଦେବତାମାନେ ଯଦି ଭୟ କରିଗଲେ। ତେଣୁ ଗୁରୁଦେବ ବୃହସ୍ପତି ଯେତେବେଳେ କହିଲେ, ଗୁରୁଦେବ କହିଲେ ସେ ଗୁରୁ ତାଙ୍କର ଗୁରୁଙ୍କର ତେଜରେ ବଳିଆ ନାହିଁ, ସେ ତୁମେ ତାଙ୍କୁ ସମ୍ମୁଖୀନ ହେଇପାରିବ ନାହିଁ, ତୁମେ ସେ ବର୍ତ୍ତମାନ ଲୁଚିକି ପଳା। ସବୁ ଲୁଚିକି ପଳେଇଗଲେ। ତ ଦେବତାମାନଙ୍କର ମା ଯିଏ ଅଦିତି, ସେ ବହୁତ ମନ ଦୁଃଖରେ ରହିଥିଲେ। ତେଣୁ ତାଙ୍କର ସ୍ୱାମୀ ଯିଏ କଶ୍ୟପ, କଶ୍ୟପଙ୍କର ସତର ଜଣ ପତ୍ନୀ, ଦେବତାମାନେ ତାଙ୍କର ପୁତ୍ର, ଅସୁରମାନେ ମଧ୍ୟ ତାଙ୍କର ପୁତ୍ର, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତେ ତାଙ୍କର ପୁତ୍ର ପ୍ରଜାପତି ସିଏ। ତେଣୁ ସିଏ ଯେତେବେଳେ ଆସି ପହଞ୍ଚିଲେ, ସମାଧିରୁ ଉଦ୍ଧିତ ହେଇକି ସେଠାରେ ଆସି ପହଞ୍ଚିଲେ, ତାଙ୍କ ପତ୍ନୀ ଏହିଭଳି ଭାବରେ ତାଙ୍କୁ ଅନୁରୋଧ କଲେ। ତେଣୁ ସେ ତାଙ୍କୁ ଗୋଟେ ମନ୍ତ୍ର ଦେଲେ, ପୟୋବ୍ରତ ମନ୍ତ୍ର, ନଅଟି ଶ୍ଳୋକରେ ସେ ମନ୍ତ୍ରଟି ରହିଛି, ଅଷ୍ଟମ ସ୍କନ୍ଧ ସତର ଅଧ୍ୟାୟ ସେ ମନ୍ତ୍ରଟି ରହିଛି, ନଅଟି ଶ୍ଳୋକ ରହିଛି। ମନ୍ତ୍ରରେ ମୁଖ୍ୟ ମନ୍ତ୍ର ହେଉଛି ଓଂ ନମୋ ଭଗବତେ ବାସୁଦେବାୟ, ଏଇ ନଅଟି ମନ୍ତ୍ର ସହିତ ଏଇ ମନ୍ତ୍ରକୁ ଉଚ୍ଚାରଣ କରି ବାର ଦିନ ଧରି ଫାଲ୍ଗୁନ ମାସର ପ୍ରତିପଦରୁ ଆରମ୍ଭ କରି ଦ୍ୱାଦଶ ପର୍ଯ୍ୟନ୍ତ ଏଇ ବାର ଦିନ ଧରି ପାଳନ କରାଯିବ। ତ୍ରୟୋଦଶ ଦିନ ଭଗବାନ ଆବିର୍ଭାବ ହେଇଗଲେ, ବ୍ରାହ୍ମଣ ଦେବ ଭଗବାନ ବିଷ୍ଣୁ ଆବିର୍ଭାବ ହେଲେ ଅଦିତିଙ୍କ ପାଖରେ, ଏବଂ ଅଦିତି ତାଙ୍କୁ କହିଲେ ଯେ କହିଲେ ମାଆଙ୍କୁ କହିଲେ ମା ତମର କଥା ମୁଁ ସବୁ ଜାଣିଛି, ମନ କଥା ଭଗବାନ କ୍ଷତ୍ରଜ୍ଞ ସବୁ ଜାଣନ୍ତି। ତେଣୁ ସେ କହିଲେ ଯେ ତମେ ବର୍ତ୍ତମାନ ତମ ସ୍ୱାମୀଙ୍କୁ ଭଜନ କର, ମୁଁ ତମ ପୁତ୍ର ରୂପରେ ଆସିବି। ତେଣୁ ସେ ତାଙ୍କର ପୁତ୍ର ରୂପରେ ଆସିଛନ୍ତି ବ୍ରାହ୍ମଣ ଦେବ। ତେଣୁ ଯେତେବେଳେ ଭଗବାନ ଆସନ୍ତି, ଦେବତାମାନେ ତାଙ୍କୁ ସ୍ୱାଗତ କରନ୍ତି, ଗର୍ଭରେ ଥିଲାବେଳେ ବ୍ରହ୍ମା ସ୍ତୁତି କରିଛନ୍ତି, ଏସବୁ ସ୍ତୁତି ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେତେବେଳେ ତାପରେ ଆଜିର ତିଥିରେ ଆବିର୍ଭାବ ହେଇଛନ୍ତି, ଅଭିଜିତ ନକ୍ଷତ୍ରରେ ଏଇ ଖରାବେଳ ମଧ୍ୟାହ୍ନ ସମୟରେ ବର୍ତ୍ତମାନ ଆବିର୍ଭାବ ହେଇଛନ୍ତି। ଆମେ ତା କେବଳ କଥା କହିଲେ ଭଗବାନ ଆବିର୍ଭାବ ହେଇଯାଇଛନ୍ତି। ଜୟ ଭଗବାନ ବ୍ରାହ୍ମଣ ଦେବ କି। ଆଜି ବହୁତ ଶୁଭ ତିଥି, କାମଦେବ ପ୍ରଭୁଙ୍କର ମଧ୍ୟ ପଞ୍ଚଦଶ ପାଳନ କରାଯାଉଛି, ଏହି ଅବସରରେ ଭଗବାନ ବ୍ରାହ୍ମଣ ଦେବଙ୍କର ଆବିର୍ଭାବ ମଧ୍ୟ ପାଳନ କରାଯାଉଛି। ତେଣୁ ବହୁତ ପବିତ୍ର ତିଥି, ପବିତ୍ର କାର୍ଯ୍ୟ ହେଉଛି। ତେଣୁ ଭଗବାନ ଯେତେବେଳେ ଆସିଲେ, ସବୁ ଦେବତାମାନେ ତାଙ୍କୁ ଜୟକାର କଲେ, ଜୟଧ୍ୱନି ଦେଲେ। ମୁନି ଋଷି ଅସୁରା ଗନ୍ଧର୍ବ ଚାରଣ ସିଦ୍ଧ ଯେତେ ସବୁ ବିଦ୍ୟାଧର ଇତ୍ୟାଦି ଯକ୍ଷ କିନ୍ନର ସମସ୍ତେ ଆସିକି ସେଠି ଉପସ୍ଥିତ ଭଗବାନଙ୍କର ଜୟଗାନ କରୁଛନ୍ତି, ନୃତ୍ୟ ଗୀତ କରୁଛନ୍ତି। ସ୍ୱାଗତମ କୃଷ୍ଣ, ସୁସ୍ୱାଗତମ କୃଷ୍ଣ, ସ୍ୱାଗତମ କୃଷ୍ଣ, ସ୍ୱାଗତମ ସୁସ୍ୱାଗତମ ସୁସ୍ୱାଗତମ କୃଷ୍ଣ, ସ୍ୱାଗତମ ସୁସ୍ୱାଗତମ ସୁସ୍ୱାଗତମ କୃଷ୍ଣ, ସ୍ୱାଗତମ କୃଷ୍ଣ, ସ୍ୱାଗତମ କୃଷ୍ଣ, ସ୍ୱାଗତମ କୃଷ୍ଣ, ସ୍ୱାଗତମ କୃଷ୍ଣ।
ତେଣୁ ସମସ୍ତେ ସ୍ୱାଗତ କରୁଛନ୍ତି, ଅବସର ମାନେ ନୃତ୍ୟ କରୁଛନ୍ତି। କ'ଣ
ପ୍ରଣବ ଆନନ୍ଦ ଦୁଇ ଗାନ ହେଉଛି ମୃଦଙ୍ଗ ଇତ୍ୟାଦି ଗାନ ହେଉଛି ସମସ୍ତେ ତାଙ୍କ ଜୟଗାନ କରୁଛନ୍ତି ଜୟଜୟ କରୁଛନ୍ତି ତେଣୁ ଭଗବାନ ବିଷ୍ଣୁ ଶଙ୍କର ଚକ୍ର ଗଦା ପଦ୍ମ ଆବିର୍ଭାବ ଚତୁର୍ଭାବରେ ସବୁ ଆୟୁଧ ଧରିକି ଆବିର୍ଭାବ ହେଇଛନ୍ତି ପୀତବାସ ଗ୍ରହଣ କରିଛନ୍ତି କଣ୍ଠରେ କୌସ୍ତୁଭ ମଣି ରହିଛି ବନମାଳ ଧାରଣ କରିଛନ୍ତି କର୍ଣ୍ଣରେ କୁଣ୍ଡଳ ରହିଛି ବହୁତ ବିଭିନ୍ନ ପ୍ରକାର ମୂଲ୍ୟବାନ ହାର ସବୁ ଅଳଙ୍କାର ସବୁ ଧାରଣ କରିଛନ୍ତି ଏହି ସମୟରେ ଯେତେବେଳେ ଧାରଣ କରିଛନ୍ତି ପିତାମାତାଙ୍କ ସାମ୍ନାରେ ସେ ପରିବର୍ତ୍ତିତ ହେଇଗଲେ ବାମନ ରୂପ ଧାରଣ କଲେ ସେହିଦିନ ଜନ୍ମ ହେଲେ ସେହିଦିନ ବାମନ ହେଇଗଲେ ସେହିଦିନ ତାଙ୍କର ଉପନୟନ ହେଲା ଦୀକ୍ଷା ସଂସ୍କାର ହେଲା ସ୍ୱୟଂ ଦେବ ସାବିତ୍ରୀ ସବିତା ଦେବ ଆସି ତାଙ୍କୁ ସାବିତ୍ରୀ ମନ୍ତ୍ର ପ୍ରଦାନ କଲେ ଓଂ ଭୂର୍ଭୁବଃ ସମସ୍ତ ଦେବତାମାନେ କିଏ କ'ଣ ସବୁ ଉପହାର ଦେଲେ କଶ୍ୟପ ତାଙ୍କ ପିତା ତାଙ୍କୁ ଗୋଟେ ମେଖଳା ପ୍ରଦାନ କଲେ ମେଖଳା କଶ୍ୟପ ସବୁ ମା ଅଦିତି ମଧ୍ୟ ଦେଲେ ମେଖଳା ଏ କୌମୁନି ଆଚ୍ଛାଦନ ଗୋଟେ ଦେଲେ ସୋମ ଚନ୍ଦ୍ର ଚନ୍ଦ୍ରପୃଷ୍ଠ ବର୍ତ୍ତମାନ କହିଛନ୍ତି ଜାମରେ ପହଞ୍ଚୁଛି କିନ୍ତୁ ଚନ୍ଦ୍ରଦେବ ବିଷୟ ସେମାନେ ଜାଣନ୍ତି ନାହିଁ ଜାନ ଛାଇକି ଯେତେ ସାଟେଲାଇଟ୍ ପକେଇଲେ କ'ଣ ହେବ ଚନ୍ଦ୍ର ଯେ ଦେବତା ଅଛ ତାଙ୍କ ବିଷୟରେ ସେ କହିପାରିବେ ନାହିଁ ଆମେ ଏଇଠି ରହିକି ଜାଣିପାରୁଛେ ଆମେ ଜାନ ପଠା ଦରକାର ନାହିଁ ଶାସ୍ତ୍ରରେ ସବୁ କଥା ରହିଛି ସୋମଦେବ ଆସି ସେଦିନ ପ୍ରଦାନ କଲେ ତାଙ୍କୁ ଦଣ୍ଡ ପ୍ରଦାନ କଲେ ସ୍ୱର୍ଗଣ ଅଧିଷ୍ଠିତ ଦେବ ସେ ଆସି ତାଙ୍କୁ ଛତ୍ର ପ୍ରଦାନ କଲେ ବ୍ରହ୍ମା ତାଙ୍କୁ ଗୋଟେ କମଣ୍ଡଳ ପ୍ରଦାନ କଲେ କୁବେର ଆସି ତାଙ୍କୁ ଗୋଟେ ଭିକ୍ଷାପତ୍ର ପ୍ରଦାନ କଲେ ମା ଅମ୍ବିକା ତାଙ୍କୁ ଭିକ୍ଷା ପ୍ରଦାନ କଲେ ଏଇଭଳି ଭାବରେ ସବୁ ଦେବତାମାନେ କିଏ କ'ଣ ସବୁ ଉପହାର ଦେଲେ ପ୍ରେଜେଣ୍ଟେସନ ଦେଲେ ତାପରେ ଭଗବାନ ମଧ୍ୟ ସେଠି ଯଜ୍ଞ କରି ବର୍ତ୍ତମାନ ଯଜ୍ଞ ଶେଷ ହେଲା ଆମେ ବର୍ତ୍ତମାନ କଥା କହୁଛେ ସେଇଭଳି ଭାବେ ବର୍ତ୍ତମାନ ଯଜ୍ଞ କଲେ ଯଜ୍ଞ କଲା ପରେ ଭଗବାନ କହିଲେ ଯେ ବର୍ତ୍ତମାନ ମୁଁ ଯିବି ଯେଉଁ ଖବର ସେଠି କଥାବାର୍ତ୍ତା ସବୁ ହେଉଥିଲେ ଯେ ଶୁକ୍ରାଚାର୍ଯ୍ୟଙ୍କର ଶିଷ୍ୟ ବଳି ଯିଏକି ବର୍ତ୍ତମାନ ସ୍ୱର୍ଗରେ ରହିଛି ନର୍ମଦା ନଦୀ ରହିଛି ତାର ଉତ୍ତର ତଟରେ ଭୃଗୁକଚ୍ଛ ନାମକ ସ୍ଥାନରେ ସେ 69 ଯଜ୍ଞ କରି ବର୍ତ୍ତମାନ 100ତମ ଯଜ୍ଞ କରୁଛନ୍ତି ତେଣୁ ଭଗବାନ ସେଠି ଗଲେ ଭଗବାନ ଯାଇକି ପହଞ୍ଚିଲେ ସେଠି ସେ ଯେଉଁ ଭୃଗୁମୁନିଙ୍କର ଭୃଗୁବଂଶରେ ଆସୁଥିବା ଯେଉଁ ଶୁକ୍ରାଚାର୍ଯ୍ୟ ଇତ୍ୟାଦି ବ୍ରାହ୍ମଣମାନଙ୍କର ସାମ୍ନାରେ ଯେଉଁ ଭଗବାନ ବାମନକୁ ଆସି ପହଞ୍ଚିଗଲେ ତାଙ୍କର ତେଜ ସବୁ କ୍ଷୀଣ ହେଇଗଲା ବାମନଦେବ ତେଜ ସାମ୍ନାରେ ଏମାନଙ୍କ ତେଜ ସବୁ କ୍ଷୀଣ ହେଇଗଲା ତେଣୁ ସମସ୍ତେ ଉଠି ତାକୁ ସ୍ୱାଗତ କଲେ ବଳି ମହାରାଜ କ'ଣ କଲେ ଗୋଟେ ନୂତନ ସିଂହାସନ ତିଆରି ହେଇଥିଲା ନୂତନ ସିଂହାସନ ଗୋଟେ ସ୍ୱର୍ଣ୍ଣର ସେ ଆଣିକି ଦେଲେ ପ୍ରଦାନ କଲେ ଭଗବାନଙ୍କୁ ବାମନଦେବ ସେ ଜାଣିନାହାନ୍ତି ଭଗବାନ ବୋଲି ବ୍ରାହ୍ମଣ ରୂପରେ ଆସୁଛି ବଟୁ ବାମନ ରୂପରେ ସେ କାହିଁ ଜାଣିବେ ଭଗବାନ ବୋଲି ଆମେ ଭଗବାନ ଏଇଠି ଅଛନ୍ତି ଆମେ ଜାଣିପାରୁ ନାହିଁ ଭଗବାନ ଭକ୍ତ ନ ହେବା ପର୍ଯ୍ୟନ୍ତ ସେ ଜାଣିପାରିବା ନାହିଁ ଭଗବାନଙ୍କୁ ଆଜି ଆମର ଇସ୍କନର ରଥଯାତ୍ରା ଉପରେ ବହୁତ କଥା କହୁଛନ୍ତି ଲୋକମାନେ ଜଗନ୍ନାଥ କେତେ ଜଣ ଲୋକ ଜାଣନ୍ତି ରଥଯାତ୍ରାର ଅର୍ଥ କିଏ ଜାଣିଛନ୍ତି ପ୍ରଭୁପାଦଙ୍କର ମହିମା କିଏ ପାଇପାରିବ ଏତେ ସହଜ କଥା ନୁହଁ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ଧର୍ମର ତତ୍ତ୍ୱ ବଡ଼ ବଡ଼ ମନ୍ଦିର ସେମାନେ ଜାଣିପାରି ନାହାନ୍ତି ସାଧାରଣ ଲୋକମାନେ କ'ଣ ଗବେଷଣା କରି କ'ଣ ପାଇବେ ଆମେ ସେ ବିଷୟରେ କିଛି କହିବା ନାହିଁ ଅବଶ୍ୟ ଯାହା ହଉ ଆମର ପ୍ରେସ୍ ମିଟ୍ ହେଉଛି ବର୍ତ୍ତମାନ କ'ଣ ହେଉଛି ଯାହା ବି ହଉ ଭଗବତରେ ଭଗବାନ କହିଲେ ମନୁଷ୍ୟାଣ ସହସ୍ରେଷୁ କଶ୍ଚିତ ଯଦି ସିଦ୍ଧ ହେ ଯତଦାନ ବି ସିଦ୍ଧାନ କଶ୍ଚିତ ମାନ ବ୍ୟତୀତ ଖୁବ୍ କ୍ୱଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି ପ୍ରେସ୍ରେ କହିଲେ କ'ଣ ହବ ବହୁତ କଥା କହିପାରୁଛନ୍ତି ତତ୍ତ୍ୱ କଥା କେତେ ଜଣ ଜାଣନ୍ତି ଯାହା ହଉ ଭଗବାନ ଉପରେ ଆସି ପହଞ୍ଚିଗଲେ ବାମନଦେବ ସମସ୍ତେ ତାଙ୍କୁ ସ୍ୱାଗତ କଲେ ସମ୍ମାନ ପ୍ରଦର୍ଶନ କଲେ ବଡ଼ି ମହାରାଜ ମଧ୍ୟ ତାଙ୍କୁ ସ୍ୱାଗତ କଲେ ତାଙ୍କୁ ସିଂହାସନ ପ୍ରଦାନ କଲେ ତାଙ୍କୁ ବହୁତ ପ୍ରଶ୍ନ ପଚାରିଲେ କହିଲେ ବାମନ ବହୁତ ସୁନ୍ଦର ତମ ଫେଜ ରହିଛି ସ୍ୱାଗତ ଦେ ନମସ୍କୃଭ୍ୟମ୍ ମୁଁ ତମକୁ ସ୍ୱାଗତ କରୁଛି ମୁଁ ଆପଣ ପ୍ରଣାମ କରୁଛି ଆପଣ ସାକ୍ଷାତ ତେଜ ବ୍ରହ୍ମ ତେଜ ଭଳି ମୋତେ ଲାଗୁଛି ସମସ୍ତେ ଭାବୁଛନ୍ତି କିଏ ସୂର୍ଯ୍ୟଦେବ ନା ସନତ କୁମାର ନା ଅରବିନ୍ଦ ଦେବ ତାଙ୍କ ତେଜ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଭଗବାନ ତେଜ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଏକାଂଶ ଅଧ୍ୟାୟରେ ଦିବି ସୂର୍ଯ୍ୟ ସରସ ଭାବେ ଯୁଗପତି ଉଚିତା ଏକ ସମୟରେ ଯଦି 1000 ସୂର୍ଯ୍ୟ ଏକ ସମୟରେ ଉତ୍ତୀତ ହେବେ ଯେଉଁ ତେଜ ହବ ସେ ତେଜ ହେଉଛି ଭଗବାନଙ୍କର ଯଶ ପ୍ରଭା ପ୍ରଭବତ ଜଗଦଣ୍ଡ କୋଟି ଯାହାଙ୍କର ପ୍ରଭାବରେ ଏ କୋଟି କୋଟି ଜଗତ ଖଣ୍ଡ ରହିଛି ସବୁ ବୈଜ୍ଞାନିକମାନେ କ'ଣ ଜାଣନ୍ତି ଆଉ ସାଧାରଣ ଜ୍ଞାନୀମାନଙ୍କ କଥା କ'ଣ କହିବା ଯେଉଁମାନେ ବହୁତ କଥା କହୁଛନ୍ତି
ତେଣୁ ଏଇ ଯୋଉ ରହିଛି ଭଗବାନ ବିଷୟରେ ଏଇ ଯୋଉ ତେଜ ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ ତାଙ୍କୁ ଇଏ କରିକିରି ପରି ମହାରାଜ ପଚାରୁଛନ୍ତି ବ୍ରାହ୍ମଣ କ'ଣ ତୁମ ଦରକାର ତାଙ୍କ ରୂପ ଦେଖି ତାଙ୍କର ଆକର୍ଷଣ ହରି ସିଏ ହରି ସମସ୍ତଙ୍କ ମନକୁ ଆକର୍ଷଣ କରିବେ ବଳିକୁ ମାନ ମନକୁ ମଧ୍ୟ ଆକର୍ଷିତ ହେଇଯାଉଛି ତେଣୁ ପଚାରୁଛନ୍ତି ବ୍ରାହ୍ମଣ ତମେ କ'ଣ ଚାହୁଁଛ କ'ଣ ଦରକାର ରାଜ୍ୟ ଦରକାର ଗାଭୀ ଦରକାର ସ୍ୱର୍ଣ୍ଣ ଦରକାର କ'ଣ ଦରକାର କୁହ ମୁଁ ଦେବି ଯାହା ଚାହିଁ ମୁଁ ଦେବି ତାହା ଏଇଭଳି ଭାବରେ ବଳି ମହାରାଜ କହୁଛନ୍ତି ବାମନ ଦେବ ବଳି ମହାରାଜ ପ୍ରଶଂସା କରୁଛନ୍ତି ତାଙ୍କ କୂଳର ପ୍ରଶଂସା କରୁଛନ୍ତି ଏଭଳି ବର୍ଣ୍ଣନା କରିଲେ ଆମେ ଏତେ କହିବା ସଂକ୍ଷେପରେ କହିବା ବଳି ସାହିତି ବହୁତ ବର୍ଣ୍ଣନା କରିସାରିଲା ପରେ କହୁଛନ୍ତି ତସ୍ମାତ୍ ଦୈତେନ୍ଦ୍ରିୟ ତମର କୂଳରେ କେହି ଦାନ ଦେବାରେ ପଶ୍ଚାତ୍ପଦ ହେଇନାହାନ୍ତି ଏବଂ ପ୍ରତିଶ୍ରୁତି କରିକି ମଧ୍ୟ କେହି ପ୍ରତ୍ୟାଖ୍ୟାନ କରିନାହାନ୍ତି ତେଣୁ ତମେ ମଧ୍ୟ ସେହିଭଳି ଭାବରେ ମୋର କିଛି ବେଶୀ ଦରକାର ନାହିଁ ମୋର ଯେ ପାଦ ଦେଖୁଛ ଛୋଟ ଛୋଟ ପାଦ ଦେଖିଲେ ଏଇ ପାଦ ପଢ଼େଇଦେଲେ ଟିକେ ଟେକିଦେଲେ ଏହି ପାଦରେ ମୋର ତିନି ତସ୍ମାତ୍ ମହିମିଷତ୍ କିଛି ମୋତେ ମହି ଅଳ୍ପ କିଛି ଜାଗା ଦରକାର ମହିମିଷତ୍ କିଛି ଜାଗା ଦରକାର ନା କେତେ ଜାଗା ନା ବେଶୀ ଦରକାର ନାହିଁ ପଦାନି ତିଣି ଦୈତେନ୍ଦ୍ର ସମିତାନି ପଦାନ ନମ ଏ ଦୈତେନ୍ଦ୍ର ମୋର ତିନି ପାଦ ଭୂମି ଦରକାର ତିନି ପାଦ ଭୂମି ନା ହଁ କେମିତି ନବ ନାହିଁ ମୋର ଏଇ ଯେଉଁ ପାଦ ରହିଛି ଦେଖୁନ ଏଇ ପାଦ ଏଇ ପାଦରେ ମୁଁ ନେବି ସମିତାନି ପଦାନ ନମ ତେଣୁ ବଳିଭାଦ ହସିଲେ କହିଲେ ତମେ ଏତେ ବହୁତ ବିଦ୍ୱାନ ଭଳି କଥା କହୁଛ କିନ୍ତୁ ତମେ ପ୍ରକୃତରେ ଛୋଟ ପିଲା ତମର ଯେଉଁ ବାଲ୍ୟ ଅବସ୍ଥା ଦୂର ହେଇନାହିଁ ବାଲ୍ୟ ଭାବ ଦୂର ହେଇନାହିଁ ଏ ତିନି ପାଦ ଭୂମି ନେଇ ଖେଳିବ ମୋ ଠାରୁ ଯିଏ ଭିକ୍ଷା ନବ ସେ ଆଉ ତାହା ଦ୍ୱାରକୁ ଯିବା ଦରକାର ନାହିଁ ମୁଁ ତମକୁ ଗୋଟେ ଦୀପ ଦେଇଦେବି ପ୍ରଦାନ କରିଦେବି ଭୌତିକ ଜଗତରେ ସାତଟି ଦୀପ ରହିଛି ଆମେ ଯେଉଁ ଦୀପରେ ରହିଛି ଏ ଦୀପର ନାମ ହେଉଛି କ'ଣ ଜମ୍ବୁଦ୍ୱୀପ ଏ ଜମ୍ବୁଦ୍ୱୀପରେ ଭାରତରେ 9 ବର୍ଷ ରହିଛି ଆମେ ଯେଉଁ ବର୍ଷ ରହିଛି ତାର ନାମ ହେଉଛି ଭାରତ ବର୍ଷ ଏଇଭଳି ଭାବରେ ଗୋଟେ ଦୀପ ମୁଁ ପ୍ରଦାନ କରିଦେଇପାରେ ତିନି ପାଦ ଭୂମି ନେଇ କ'ଣ କରିବ ଭଗବାନ କହିଲେ ଯେଉଁ ବ୍ରାହ୍ମଣ ଯେ ତାର ଯେତିକି ମିଳିବ ସେଥିରେ ସନ୍ତୁଷ୍ଟ ହେବ ଯଦି ସମଗ୍ର ମାନେ ସାତ ଦୀପ ସହିତ ନବବର୍ଷ ପ୍ରଦାନ କଲେ ଜଣେ ରୋଗୀ ବ୍ୟକ୍ତି ସିଏ କେବେ ସନ୍ତୁଷ୍ଟ ହେଇପାରିବ ନାହିଁ ମୋର ଏତିକିରେ ସିଦ୍ଧି ପ୍ରାପ୍ତ ହେଇଛି କିଛି ଅସୁବିଧା ମୋର ଅଧିକ ଦରକାର ନାହିଁ ତେଣୁ ବଳି କହିଲେ ହଉ ତାହେଲେ ଠିକ୍ ଅଛି ନିଅ ତାହେଲେ ପ୍ରଦାନ କ'ଣ କର ତେଣୁ ଯେତେବେଳେ ଦେବା ପାଇଁ ସଂକଳ୍ପ କରିବା ପାଇଁ ବସୁଛନ୍ତି ସେଇ ସମୟରେ ଶୁକ୍ରାଚାର୍ଯ୍ୟ ଆସି ପହଞ୍ଚିଲେ ଶୁକ୍ରାଚାର୍ଯ୍ୟ ଶିଖିଲେ କହିଲେ ବଳି ବଳି କହିଲେନି ବୈରୋଚନ ବୋଲି କହିଲେ ବଳିଙ୍କର ପିତା ହେଉଛି ବିରୋଚନ ଯାହାକୁ ଦେବତାମାନେ ଠକିକିରି ତାଙ୍କ ପ୍ରାଣକୁ ନେଇଯାଇଥିଲେ ବର୍ତ୍ତମାନ କହୁଛନ୍ତି ବୈରୋଚନ ତମର ପିତାଙ୍କୁ ଯେଉଁଭଳି ଦେବତାମାନେ ଠକିଥିଲେ ବର୍ତ୍ତମାନ ଇଏ ଆସିଛନ୍ତି ତମକୁ ଠକିବା ପାଇଁ ସାଙ୍ଗେ ସାଙ୍ଗେ ଜନ୍ମ ହେଇଛନ୍ତି ଅଦିତି ଏବଂ କଶ୍ୟପଙ୍କର ପୁତ୍ର ରୂପରେ ଆସିଛନ୍ତି ଦ୍ୱାଦଶ ଆଦିତ୍ୟ ଇଏ ଦ୍ୱାଦଶ ପୁତ୍ର ଯୋଉ ଦେଖାଉଛନ୍ତି ଛୋଟ ଛୋଟ ପାଦ ଏଭଳି ପାଦ ପୁରା ବର୍ଜନ କରିବେ ଦୁଇ ପାଦରେ ସମସ୍ତ ତିନି ଲୋକଙ୍କୁ ନେଇଯିବେ ତୃତୀୟ ପାଦ ଦେବା ପାଇଁ ତମର ଜାଗା ରହିବ ନାହିଁ ସ୍ଥାନ ରହିବ ନାହିଁ ଏବଂ ନେବେ ତ ନେବେ ନିଜେ ରଖିବେ ନାହିଁ ନେଇକି ତମର ଶତ୍ରୁ ଇନ୍ଦ୍ରକୁ ପ୍ରଦାନ କରିବେ ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ବହୁତ ବୁଝେଇଲେ ତାଙ୍କୁ ଆମର ଯେଉଁ ରହିଛି ଦାନ କରିବାର ବିଧି ରହିଛି ଶାସ୍ତ୍ରରେ କ'ଣ କୁହାଯାଇ ଦାନ ଜାଣିଛ ପାଞ୍ଚ ଭାଗରେ ବିଭକ୍ତ କରିବ ଜଣେ ଧନକୁ ପଞ୍ଚଦା ବିଭଜେ ବିତ୍ତମ ଧର୍ମ ଦଶ ଅର୍ଥ କାମ ସୁଜନାୟଚ ଏ ପାଞ୍ଚ ଜଣଙ୍କୁ ପାଞ୍ଚ ଭାଗ ବିଭକ୍ତ କରି ଜଣେ ଦାନ କରିବା କଥା ବା ଯଦି ୱାନ୍ ଫିଫ୍ଥ ଦେବା କଥା ଏସବୁ ରହିଛି ବିଭିନ୍ନ ପାଇଁ ଏସବୁ ଟଙ୍କାଟା ଆମେ ବ୍ୟବହାର କରିବା ତେଣୁ ବଳି କହିଲେ ଯେ ମୁଁ ବର୍ତ୍ତମାନ ଶପଥ କରିଦେଇଛି ନା ଶପଥ କଲେ କ'ଣ ହେବ ତାଙ୍କ ଓମ୍ କହିନ ଆଉ ଯଦି ଦରକାର ପଡ଼ିଲେ ମିଛ ପାଞ୍ଚଟି ଜାଗାରେ ମିଛ କହିଲେ ମୋତେ କିଛି ଅସୁବିଧା ନାହିଁ ସ୍ତ୍ରୀ ସୁ ନର୍ମ ବିବାହ କ'ଣ ବୃତ୍ତି ଅର୍ଥେ ପ୍ରାଣ ସଙ୍କଟେ ବ୍ରାହ୍ମଣ ହିତାର୍ଥମ ଅନୁତମ ସାର୍ ନ ଯୁଗୁଚିତମ ଏଇସବୁ ସ୍ଥାନରେ ମିଛା କହିଲେ ସେଇଟା ନିନ୍ଦନୀୟ ନୁହେଁ ଏଇଭଳି ଭାବରେ ବହୁତ ବୁଝେଇଲେ ବୁଝେଇଲା ପରେ 19 ଅଧ୍ୟାୟ ପର୍ଯ୍ୟନ୍ତ କଥାକୁ ଆମେ ସଂକ୍ଷେପରେ ବର୍ଣ୍ଣନା କଲେ ବର୍ତ୍ତମାନ 20 ଅଧ୍ୟାୟ କଥା ଆମେ କହିବା ଶୁଭ ଉପାସ ଘଣ୍ଟା 40 ହେଲା ଅଧଘଣ୍ଟେ କଥା କହିବା ଅନ୍ୟ କାର୍ଯ୍ୟ ସବୁ ଅଛି ନା କ'ଣ ପ୍ରଭୁ ତେଣୁ ସୁଖଦେବ କହୁଛନ୍ତି
ଏ ଶୋକ ଆମେ କହିବା ନାହିଁ, ଶୋକ କହିବା ବହୁତ ସମୟ ଲାଗିବ। ତେଣୁ ସେ କହୁଛନ୍ତି, ବଳି କହୁଛନ୍ତି ଏଭଳି ଭାବରେ ଯେତେବେଳେ ତାଙ୍କର ଗୁରୁ କହିଲେ, ତେଣୁ ଶୁକ୍ରାଚାର୍ଯ୍ୟ ତ କହିଲେ ବଳି ମହାରାଜ ତାଙ୍କୁ ତ୍ୟାଗ କରିଦେଇଛନ୍ତି। ଗୁରୁ ନସସ୍ୟା, ଗୁରୁକୁ ସେ ତ୍ୟାଗ କରି ଆଜି ମହାଧନରେ ପରିଣତ ହୋଇଛନ୍ତି। ଗୁରୁକୁ ପରିତ୍ୟାଗ କଲେ ସେଥିପାଇଁ ସେ ମହାଧନ ହୋଇଗଲେ। ଆପଣମାନେ ଗୁରୁ ପରିତ୍ୟାଗ କଲେ କ'ଣ ହେବ? ମହାଧମ ହେଇଯିବା ଆମେ। ଭଗବାନ ବ୍ୟବସ୍ଥାରେ ହେଇଛି ବାମନଦେବଙ୍କ କଥା। ତେଣୁ ଯେତେବେଳେ କହିଲେ ଗୁରୁଦେବ, ଆପଣ ଯାହା କହିଲେ ସବୁ ଠିକ୍ କଥା କହିଛନ୍ତି, କିନ୍ତୁ ଏଇଟା ଗୃହଭେଦୀମାନଙ୍କ ପାଇଁ, ଧନ ଉପରେ ଯେଉଁମାନଙ୍କ ବେଶୀ ରହି ଧର୍ମ ଅର୍ଥ କାମ ଏସବୁ ଯେଉଁମାନେ ଚାହାନ୍ତି ମୁଖ୍ୟ ଇତ୍ୟାଦି, ସେମାନଙ୍କ ପାଇଁ ଏ ଧର୍ମଟା ଠିକ୍ ଅଛି। କିନ୍ତୁ ମୁଁ ହେଉଛି ପ୍ରହ୍ଲାଦଙ୍କର ଶିଷ୍ୟ, ତେଣୁ ମୁଁ ପରମ ଧର୍ମ ଗ୍ରହଣ କରିଛି। ସବୁ ପୁଂସା ପର ଧର୍ମ ଯଦୁ ଭକ୍ତି ରଘୁଖ୍ୟରେ, ଯେଉଁ ଶ୍ରେଷ୍ଠ ଧର୍ମ ଭଗବାନ ଭକ୍ତି କରିବା। ତେଣୁ ଆପଣ ଯାହା କହିଲେ ଅନ୍ୟମାନଙ୍କ ପାଇଁ ଠିକ୍ ହେଇପାରେ, କିନ୍ତୁ ମୁଁ ଯେହେତୁ ଶପଥ କରିଛି, ମୁଁ ତ୍ୟାଗ କରିବି ନାହିଁ, ମୁଁ ତ୍ୟାଗ କରିବି ନାହିଁ, ଏ ମୋର ଶପଥକୁ ଭଙ୍ଗ କରିବି ନାହିଁ। ଭୂମିଦେବୀ ଏକଥା କହିଛନ୍ତି ଯେ କ'ଣ ନା, ଭୂମିଦେବୀ କହୁଛନ୍ତି ସେଇଟା ସବୁଠାରୁ ବଡ଼ ଅଧର୍ମ ହେଉଛି ମିଥ୍ୟା କହିବା। ନହି ଅସତ୍ୟା ପର ଧର୍ମ ଇତି ହବାଚ ଗୁରିୟମ ସର୍ବଂ ସୋଢୁ ମରମ ମାନେ ରିତେ ଅଳିକମ୍ ପରମ ନରମ। ଭୂମିଦେବୀ କହୁଛନ୍ତି ମୁଁ ସବୁକିଛି ସହିଦେବି, ଭୂମି ଉପରେ କେତେ ଭାର ରହିଛି, ଏ ଭୁବନେଶ୍ୱର କଥା ଦେଖନ୍ତୁ କେତେ କୋଠାବାଡ଼ି ହେଲାଣି, ଏଭଳି ଭାବରେ କେତେ ସହର ରହିଛି, କେତେ ରହିଛି ନା ଦେଶ, ମହାଦେଶ, ଉପଦେଶ, ମହାଦେଶ, ମହାସାଗର ଇତ୍ୟାଦି କେତେ କ'ଣ ରହିଛି, କିନ୍ତୁ ଭୂମି ଉପରେ ସେଇଟା ଭାର ନୁହଁ। ସର୍ବଂ ସୋଢୁ ମରମ ମାନେ ଏସବୁ ମୁଁ ସହିନେବି, କିନ୍ତୁ ମୁଁ ଜଣେ ମିଥ୍ୟା ବୋଲିକି ମୁଁ ସହି କରିପାରିବି ନାହିଁ। ତେଣୁ ଭୂମିଦେବୀ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ, ଭଗବାନ ଆସି ଭୂମିର ଭାରକୁ ବିନାଶ କରିଥିଲେ କୃଷ୍ଣ ରୂପରେ ଆସିକରି, ସେ ପରର ଆସିବେ କଥା। ଏଇଟା ହେଉଛି ଆଗକୁ ଆସିଛି ଆସିଛନ୍ତି ବାମନଦେବ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ଯେ ମୁଁ ଆକୁ ପ୍ରତିଜ୍ଞା କରିଥିବାରୁ ମୁଁ ପ୍ରଦାନ କରିବି, ଏସବୁ କହିଲେ। ତେଣୁ ବନ୍ଦର ଶ୍ରୋକୁ କହିବା, ଯେତେବେଳେ କହିଲେ ଗୁରୁଦେବ, ଏସବୁ ଆଉ ପୂର୍ବରୁ କହିଲେ, ଏଇଟା ହେଉଛି ଭଗବାନଙ୍କ ବ୍ୟବସ୍ଥାରେ ହେଇଛି। ଆଜି ଭଗବାନଙ୍କ ବ୍ୟବସ୍ଥାରେ ଯେଉଁ କାମଦେବ ଯାଇଛନ୍ତି ପ୍ରଭୁ ଜାଗଲେ, ଏ ଭଗବାନ ବ୍ୟବସ୍ଥାରେ ବାମନଦେବଙ୍କ କଥା ମଧ୍ୟ ଆଜି ବାମନଦେବଙ୍କ ଆବିର୍ଭାବ ଭିତରେ ଏ କଥା ରହୁଛି, ଏସବୁ ଭଗବାନଙ୍କ ବ୍ୟବସ୍ଥାରେ ଚାଲିଛି ସବୁ। ତେଣୁ ଯେତେବେଳେ ଏଭଳି ଭାବରେ କହିଲେ, ବଳି ମହାରାଜ ତାଙ୍କ ଗୁରୁକୁ ଗ୍ରହଣ କଲେ ନାହିଁ, ଗୁରୁ କ୍ରୋଧ ପ୍ରକାଶ କରିଛନ୍ତି। ଶୁକ୍ରାଚାର୍ଯ୍ୟ କ୍ରୋଧ କହି କହୁଛନ୍ତି, ପନ୍ଦର ଅଧ୍ୟାୟ ପନ୍ଦର ଶ୍ଳୋକରେ କୁହାଯାଉଛି, ଦୃଢ଼ ପଣ୍ଡିତମାନି ଅଜ୍ଞ ସ୍ତବ୍ଧ ଆତ୍ମଉପେକ୍ଷା ମତ୍ସ୍ୟାସନା ଦିବଜତ୍ଵ ଅଚିରାତ ମସସ୍ୟ ଶ୍ରିୟ। ଏ ଯେଉଁ ରହିଛି ଦୃଢ଼, ତମେ ବହୁତ ବଡ଼ ବଡ଼ କଥା କହୁଛ, ଦୃଢ଼ ଭାବେ ତମର ଜିଦ୍ ଅଟଳ ରହିଛ, ଜିଦ୍ କରୁଛ, ଯାହା ଆଜ୍ଞା କରିଛ ରକ୍ଷା କରିବ, ଜିଦ୍ କରି ରହିଛ, ଦୃଢ଼ ଭାବରେ ସେଇଟା ଗ୍ରହଣ କରୁଛ, ବହୁତ ପଣ୍ଡିତ ଭଳି କଥା କହିଲ, ପଣ୍ଡିତ ମାନି ହେଁ, କିନ୍ତୁ ତମେ ଅଜ୍ଞ ମୂର୍ଖ, ତମେ ଜାଣିନ ତମେ କେଉଁଥିରେ ବାର୍ତ୍ତା ରହିଛି, ସ୍ତବ୍ଧ ବହୁତ ଗର୍ବ ତମର ହେଇଯାଇଛି, ମୋର ମୋତେ ମୁଁ ଅବହେଳା କରିଦେଇଛ, ମୁଁ ଯାହା କହିଲି ତମେ ମାନିଲ ନାହିଁ, ତମେ ତମର ଯେଉଁ ଶ୍ରେୟ ରହିଛି, ଯେଉଁ ଐଶ୍ୱର୍ଯ୍ୟ ରହିଛି, ସେ ଧ୍ୱଂସ ହେଇଯାଅ, ପତନ ହେଇଯାଉ, ତମେ ପତନ ହେଇଯିବ, ହେଇଯାଅ, ଏଭଳି ଅଭିଶାପ ଦେଲେ। କିନ୍ତୁ ଏ ଅଭିଶାପ ଦ୍ୱାରା ବଳି ମହାରାଜ ଚିନ୍ତିତ ହେଲେ ନାହିଁ, ବିବ୍ରତ ହେଲେ ନାହିଁ, ବ୍ୟସ୍ତ ହେଲେ ନାହିଁ, ସେ ଦୃଢ଼ ରହିଲେ। ଏ ମହାଜନର ଲକ୍ଷଣ ଦେଖନ୍ତୁ, ମହାଜନର ଲକ୍ଷଣ, ତେଣୁ ଆମର ସରସ୍ୱତୀ ଦେବୀ ଆଜି ଯେଉଁ ଇସ୍କନର ଯେଉଁ ନିନ୍ଦା ହେଉଛି, ସରସ୍ୱତୀ ଦେବୀ ସେଇଟା ପୂଜାରେ କ'ଣ ସ୍ତୁତିରେ ପରିଣତ କରିବେ, ଭଗବାନ ଏବଂ ଭଗବାନ ଭକ୍ତଙ୍କର ନିନ୍ଦା ଭଗବାନ ସହିପାରିବେ ନାହିଁ କି ସରସ୍ୱତୀ ବି ସହିପାରିବେ ନାହିଁ, ସେ ନିନ୍ଦାକୁ ସେ ସ୍ତୁତି କରିଦିଅନ୍ତି। ଆଜି ହେଉଛି ଅଭିଶାପ ଦେଲେ ସେଇଟା ସରସ୍ୱତୀ ଦେବୀ ସେଇଟାକୁ ଅଭିଶାପଟାକୁ ବରରେ ପରିଣତ କରିଦେଲେ, ଆଶୀର୍ବାଦରେ ପରିଣତ କରିଦେଲେ, ଇଏ ହେଉଛି ସରସ୍ୱତୀ ଦେବୀଙ୍କର କରାମତି। ପଣ୍ଡିତ ଲୋକମାନେ ଏଇଭଳି ଭାବରେ ଆମ କାମଦେବ ପ୍ରଭୁ ପଣ୍ଡିତ ଥିଲେ, ତେଣୁ ଆମେ ପଣ୍ଡିତ କଥା କହିବା କି ଶାସ୍ତ୍ର କଥା ଆଲୋଚନା କରିବା ଅଳ୍ପ ସମୟ ହେଲେ ମଧ୍ୟ, ଆର ଅର୍ଥ କ'ଣ ବୁଝନ୍ତୁ। ବିଶ୍ୱନାଥ ଚତୁର୍ଥୀ କହୁଛନ୍ତି, ପଣ୍ଡିତ ମାନି ଅର୍ଥ କ'ଣ, ତମେ ବାହାର ଲୋକ ଭାବେ ପଣ୍ଡିତ ଭଳି ଭାବୁଛି ନିଜକୁ ପଣ୍ଡିତମାନେ ତାର ଅର୍ଥ ସରସ୍ୱତୀ ଦେବୀ କରିଛନ୍ତି ଏବଂ ବିଶ୍ୱନାଥ ଚକ୍ରପୀଠକୁ ସେଟା ଉପସ୍ଥାପନ କରିଛନ୍ତି ପଣ୍ଡିତମାନା ମାନନୀୟ ଆମର ଏଠି ପଣ୍ଡିତ ଅଛନ୍ତି କି ଆମର ସେ ପଣ୍ଡିତ ଥିଲେ ସାର୍ ପଣ୍ଡିତ ଥିଲେ ବୋଲି ମୁଁ ଜାଣିନଥିଲି ସେ ଚାଲିଗଲା ପରେ ମୁଁ ଜାଣିଲି ଆମେ ଜାଣିଥିଲୁ ବୋଧେ ଆଗରୁ ଟିକେ ଆଉ ଟିକେ ଆଲୋଚନା କରିଥାନ୍ତୁ ଶାସ୍ତ୍ର ଆଲୋଚନା କରିଥାନ୍ତୁ ଯାହା ହଉ କାଳେ କି ପଣ୍ଡିତ ସାହି କଥା ଆମେ ଜାଣିପାରୁନେ ପଣ୍ଡିତମାନଙ୍କ ପାଇଁ ଆଲୋଚନା କରାଯାଉଛି କାମଦେବ ପଣ୍ଡିତଙ୍କ ପାଇଁ ଏହିଭଳି ଭାବରେ ଆମେ ତାଙ୍କର ଗୁଣଗାନ କରିବା ଜଣେ ପଣ୍ଡିତ ପଣ୍ଡିତ ବ୍ୟକ୍ତି ପଣ୍ଡିତର କଥା କୁହାଯିବ ପଣ୍ଡିତ କଥା କୁହାଯିବ ତେଣୁ ବିଶ୍ୱନାଥ ଚକ୍ରପୀଠକୁ କହୁଛନ୍ତି ପଣ୍ଡିତମାନି ଅଥବା ପଣ୍ଡିତାନ ମାନନୀୟ ସବୁ ପଣ୍ଡିତମାନେ ଯାହାକୁ ମାନ ପ୍ରଦାନ କରନ୍ତି ପଣ୍ଡିତମାନି ତାର ଅର୍ଥ ମଧ୍ୟ ଗୋଟେ ଗୋଟେ ହେଇଥିଲା ପଣ୍ଡିତମାନି ସ୍ତବ୍ଧ ସ୍ତବ୍ଧ କହିଲେ ବହୁତ ଉଦ୍ଧତ ତବ୍ଧର ଅର୍ଥ ହେଉଛି ଉଦ୍ଧତ କିନ୍ତୁ ତାର ଆଉ ଗୋଟେ ପଣ୍ଡିତମାନି ଅଜ୍ଞ ତା ମୂର୍ଖ ଅଜ୍ଞ ଅର୍ଥ କହିଲେ ମୂର୍ଖ କିନ୍ତୁ ଅଜ୍ଞର ଆଉ ଗୋଟେ ଅର୍ଥ ହେବ କ'ଣ ନା ନ ଯୁଜନ୍ତେ ଯେଉଁ ଦସ୍ମା ଯାହାଙ୍କ ପାଖରେ ଆଉ କିଛି ଜାଣିବାର ବାକି ନାହିଁ ସେ ହେଉଛନ୍ତି ଅଜ୍ଞ ଅଜ୍ଞର ଅର୍ଥ ଏଇଭଳି ଭାବରେ ଆଜ୍ଞ ସ୍ତବ୍ଧ ସ୍ତବ୍ଧ ଅସ୍ମତ୍ ଉପେକ୍ଷା ଅସ୍ମତ୍ ଉପେକ୍ଷାର ଅର୍ଥ ହେଉଛି ଅସ୍ମତ୍ ଉପେକ୍ଷା ସ୍ତବ୍ଧ ମୋତେ ଉପେକ୍ଷା କରି ତୁମେ ନମ୍ର ହେଉନା ଅନମ୍ର ହିଁ ରହିଛ ତାର ଆଉ ଗୋଟେ ଅର୍ଥ ହେଉଛି ଅନମ୍ର ଭୟ ଅଭାବ ତୁମର କୌଣସି ଭୟ ନାହିଁ ମୁଁ ଭୟ ଦେଖିଲେ ମଧ୍ୟ ତା ଭୟ କରୁନା ଏ ଭକ୍ତର ଲକ୍ଷଣ କୌଣସି ପରିସ୍ଥିତିରେ ଭୟ କରିବେ ନାହିଁ ସ୍ତବ୍ଧ ଅସ୍ମତ୍ ଉପେକ୍ଷା ତାପରେ ମୋ ସାହସନା ଥିବୁ ମୋ ସାହସନ ଅତିକ୍ରମ କରିଛି ମୋର ଶାସନ ମୁଁ ଯାହା କହିଲି ମୋତେ ମାନିଲ ନାହିଁ ଆକୁ ଏଡ଼ିଦେଲ ତାର ଅର୍ଥ ହେଉଛି ମୋ ସାହସନ ଅତିକ୍ରମ କରିଛନ୍ତି ବିଷ୍ଣୁ ମିତି ଭାବ ମୋ କଥାକୁ ମାନି ନାହ ବିଷ୍ଣୁଙ୍କର କଥାକୁ ମାନିଦିଅ ଇଏ ହେଉଛି ପରୋକ୍ଷ ତାଙ୍କ ଆଶୀର୍ବାଦ ଦିଆଯାଉଛି ଭାଗବତ କଥା ସହଜ କଥା ନୁହଁ ଭାଗବତ ଆପଣ ଯଦି ସଂସ୍କୃତ ନ ଜାଣି ବୁଝିପାରିବେ ନାହିଁ ଅର୍ଥ ଓଡ଼ିଆରେ ଖାଲି ପଢ଼ିଲେ ତାର ଅର୍ଥ ଆସିବ ନାହିଁ ମୋ ସାହସନାଥିକୁ ଜଷ୍ଟ ଯେଉଁଭଳି ଭାବରେ ତମେ ମୋର ତାର ଅର୍ଥ ହେଉଛି ତମେ ବିଷ୍ଣୁଙ୍କର ଶାସନକୁ ଗଲ ବହୁତ ବଢ଼ିଆ ହେଇଛି ପରୋକ୍ଷ ଭାବରେ ନିନ୍ଦା କରାଯାଏ ଈଶ୍ୱର ନିନ୍ଦା ହେଉଛି ପରୋକ୍ଷ ଭାବରେ ଈଶ୍ୱର ପ୍ରଶଂସା ହେଉଛି ପ୍ରଭୁପାଦ ମହାରାଜ ଗୋଟେ ଶ୍ରୋତରେ କହିଛନ୍ତି ସେ କଥା ଅଚିରା ପ୍ରଶସ୍ତ ଶ୍ରିୟ ଅଚିରା ମାନେ ଖୁବ୍ ଶୀଘ୍ର ତମର ଯେଉଁ ଐଶ୍ୱର୍ଯ୍ୟ ରହିଛି ସେଥିରୁ ତମେ ପତନ ହେଇଯାଉ ତମର ଭ୍ରଂଶ ହେଇଯାଉ ତମର ଏ ଅଭିଶାପ ହେଲା ନା ଏ ଅଭିଶାପ ମୁଁ ଆଶୀର୍ବାଦ କେମିତି ଆଶୀର୍ବାଦ ନା ତସ୍ମାତ୍ ନ ଚିରାଦପି ଶ୍ରିୟ ଭ୍ରଶ୍ୟସେ ମାନେ ଡେରି ନାହିଁ ତମେ ଶ୍ରିୟରୁ ପତନ ହବ ତାର ଅର୍ଥ ଭଗବତ ଦତ୍ତା ନିତ୍ୟା ସମ୍ପଦ ପ୍ରାପ୍ତି ଇତି ଏବଂ ବାସ୍ତବର୍ଥ ତମେ ଯେଉଁ ଏ ନିତ୍ୟ ଏ ଯେଉଁ ସମ୍ପଦରୁ ଯବାନ ହେଲେ ପତନ ହେଲେ କ'ଣ ହବ ତମେ ଭଗବତ ଦତ୍ତା ନିତ୍ୟମ ସମ୍ପଦ ପ୍ରାପ୍ତି ଭଗବାନଙ୍କର ଯେଉଁ ରହିଛି ସମ୍ପଦ ଭଗବତ ସମ୍ପଦ ସେ ସମ୍ପଦ ତମେ ପ୍ରାପ୍ତ ହବ ଆର ଅର୍ଥ ଏଇଭଳି ଭାବରେ ତେଣୁ ଏଇଭଳି ଭାବରେ ସେତେବେଳେ କହିଲେ ଏବଂ ସସ୍ତସ୍ୱ ଗୃଣା ସତ୍ୟା ନ ଚଳିତ ମହା ବାମନାୟ ଦଦା ଦଦୌ ଏନା ଅର୍ଜିତ ପୂର୍ବକମ୍ ସେ କ'ଣ କଲେ ଏଇଭଳି ଭାବରେ ଅଭିଶବ୍ଦ ହେଲେ ମଧ୍ୟ ସ୍ୱ ଗୃଣା ନିଜ ଗୁରୁ ଦ୍ୱାରା ଅଭିଶବ୍ଦ ହେଲେ ମଧ୍ୟ ସତ୍ୟା ନ ଚଳିତ ଚଳିତ ମହା ବଳି ମହାରାଜ ଅର୍ଥ ବୁଝନ୍ତୁ ନ ବୁଝନ୍ତୁ କିନ୍ତୁ ତଥାପି ସେ ବିଚଳିତ ହେଲେ ନାହିଁ ଏପରି କହି ବାତ ନାହିଁ ମୁଁ ଶପଥ କରିଛି ମାନେ ସେଟା ଗ୍ରହଣ କରିବି ଯେତେ ଅସୁବିଧା ଆସିଲେ ମଧ୍ୟ ମୁଁ ଟଳିବି ନାହିଁ ପ୍ରାଣ ଯାଏ ପରିବର୍ତ୍ତନ ନ ଯାଏ ପ୍ରଭୁକୂଳ ଯେମିତି ସଭା କରିଆଇ ପ୍ରଭୁକୂଳ ରହିଛି ଏଭଳି ଭାବରେ ରହିଛି ମହାନ ବ୍ୟକ୍ତିମାନେ ସେ ଯାହା କହିଦେବେ ସେ କଥାରୁ ଓହରିବେ ନାହିଁ ପ୍ରାଣ ସଙ୍କଟ ଉପସ୍ଥିତ ହେଲେ ମଧ୍ୟ ସେ ସେଟାକୁ ସେଇ କଥାକୁ ପାଳନ କରିବେ ଯେ ମହାପୁରୁଷ ଲକ୍ଷଣ ଯେଉଁମାନେ ବଦ୍ଧ ଯିବ ସେମାନେ ଗୋଟେ କଥା କହିବେ ଆଉ ଗୋଟେ କଥା କରିବେ ସେମାନେ ନିଜ କଥାକୁ ରକ୍ଷା କରିପାରିବେ ନାହିଁ ମହତ୍ ମହତ୍ ବ୍ୟକ୍ତି ହଉ କ'ଣ ସାଧାରଣ ବ୍ୟକ୍ତି ତଫାତ ଏଇଟା ତେଣୁ ସତ୍ୟାତ ନ ଚଳେ ତ ମହାନ ମହାନ ବ୍ୟକ୍ତି ସେ ମହା ମହା କ'ଣ ମହା ଭାଗବତରେ ପରିଣତ ହେଇଯିବେ ସେ ମହାଜନ ମହାଜନ ହେଇଯିବେ ସେ ତେଣୁ ସତ୍ୟରୁ ସେ ବିଚଳିତ ହେଲେ ନାହିଁ କହି ବାହାର ନାହିଁ ବାମନାୟ ଦଦଉ ବର୍ତ୍ତମାନ ବାମନ ପ୍ରଦାନ କରିବେ ଏନା ଅର୍ଚ୍ଚିତ ତାକୁ ଅର୍ଚ୍ଚନା କଲେ ତାଙ୍କୁ ଜାଣିଥିଲେ ଯେତେବେଳେ ଜାଣିନଥିଲେ ଭଗବାନ ବୋଲି କିନ୍ତୁ ତାଙ୍କ ଗୁରୁ କହିଲେ ହେଉଛି ଭଗବାନ ଏସବୁ ବିଷ୍ଣୁ ହୃଦୟ ଇଏ ହେଉଛି ସ୍ୱୟଂ ବିଷ୍ଣୁ କଶ୍ୟପ ମଦିନୀଙ୍କର ପୁତ୍ର ରୂପରେ ଆସିଛନ୍ତି ତେଣୁ ବର୍ତ୍ତମାନ ତାଙ୍କୁ ଅର୍ଚ୍ଚନା କରୁଛନ୍ତି ଉଦକ ପୂର୍ବକ ଜଳରେ ତାଙ୍କୁ ଅର୍ଚ୍ଚନା କରୁଛନ୍ତି ଏବଂ ବିଦ୍ୟାବଳୀ ତଦାଗତ୍ୟ ପତ୍ନୀ ଜାଳକ ମାଳିନୀ ତାଙ୍କର ପତ୍ନୀ ବିଦ୍ୟାବଳୀ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଛନ୍ତି ସିଏ ଆସି ସେଠି ପହଞ୍ଚିକିରି ତଦାଗତ୍ୟ ଆଣିନି କଳସଂ ହୈମଂ ସୁବର୍ଣ୍ଣର କଳସ ଆଣିଲେ ସୁବର୍ଣ୍ଣ ରେଟ୍ ବର୍ତ୍ତମାନ ବଢ଼ିଯାଇଛି ସେଥିରେ କିଛି ଅସୁବିଧା ନାହିଁ ସେ ତ୍ରିଲୋକର ଅଧିପତି ହେଉଛି ତାଙ୍କର ସ୍ୱର୍ଣ୍ଣ କିଛି ଅଭାବ ନାହିଁ ସୁବର୍ଣ୍ଣର କଳସ ଆଣିକିରି ଆଣିନିଏ ବନେଇଜମ୍ କ'ଣ ହୈମ ବନେ ହୈମ ଅବେ ଅବନେଜନି ଅପାମ ସେଇ ସୁବର୍ଣ୍ଣ କଳସରେ ଜଳ ଆଣିକିରି କ'ଣ କଲେ ନା ଅପାମ କରି ଜଳରେ ଆଣିକିରି ତାଙ୍କୁ ପୂର୍ଣ୍ଣ କଳସୀ ଜଳ ପୂର୍ଣ୍ଣ କରିକିରି ତାଙ୍କୁ ବର୍ତ୍ତମାନ ତାଙ୍କର ପାଦ ଧୌତ କରୁଛନ୍ତି ଯଜମାନ ସ୍ୱୟଂ ତସ୍ୟ ଶ୍ରୀମଦ୍ ପାଦ ଯୁଗନ୍ ମୁଦା ଅବନିଜା ବହନ ମୋର୍ଦ୍ଧିନୀ ତଦପୁ ବିଶ୍ୱପାବନ ବିଶ୍ୱପାବନ ଯଜମାନ ଯଜମାନ କହିଲେ ବଳି ସେ ଯଜ୍ଞ କରୁଥିଲେ ବର୍ତ୍ତମାନ ଯଜମାନ କ'ଣ କଲେ ନା ସ୍ୱୟଂ ତସ୍ୟ ଶ୍ରୀମଦ୍ ପାଦ ଯୁଗନ୍ ମୁଦା ବହୁତ ଆନନ୍ଦରେ ଭଗବାନ ପାଦ ଧୌତ କରୁଛନ୍ତି ଶ୍ରୀମଦ୍ ପାଦ ଯୁଗ ସବୁ ସୌନ୍ଦର୍ଯ୍ୟ ରହିଛି ସେ ପାଦରେ ସବୁ ଐଶ୍ୱର୍ଯ୍ୟ ରହିଛି ସେ ପାଦରେ ପାଦ ପଦ୍ମ ଦୁଇ ଶ୍ରୀଗୁରୁ ଚରଣ ପଦ୍ମ ଇଏ ଭଗବାନଙ୍କ ଭଳି ଭଗବାନଙ୍କ ଭକ୍ତଙ୍କ ମଧ୍ୟ ପାଦ ପଦ୍ମର ମହାନତା ରହିଛି ଆମେ ସବୁଦିନେ ପ୍ରାର୍ଥନା କରୁଛୁ ପାଦ ପଦ୍ମ ପୂଜା କରୁଛେ ଆଜି ବଳି ମହାରାଜ ସେ ପାଦ ପଦ୍ମକୁ ଧୌତ କରୁଛନ୍ତି ବହୁତ ଆନନ୍ଦରେ ଏବଂ ଅବନିଜା ବହନ ମୂର୍ଣ୍ଣି ସେ ଜଳକୁ ନିଜ ମସ୍ତକରେ ସ୍ଥାପନ କରୁଛନ୍ତି ସେ ଭଗବାନ ପାଦ ପାଦ ଧୌତ ଜଳ ଗଙ୍ଗା ତ୍ରିଲୋକକୁ ପବିତ୍ର କରିଦେଉଛି ଆଜି ନିଜେ ପବିତ୍ର ହେଉଛନ୍ତି ସେ ଜଳକୁ ନିଜର ମସ୍ତକରେ ଛିଞ୍ଚିକିରି ଏବଂ ତାକୁ ବିଶ୍ୱ ପାବନି ସେ ଜଳ ହେଉଛି ବିଶ୍ୱକୁ ପାବନ କରିଦେବ ଏଭଳି ରହିଛି ପାଦ ଶରୀର କଥା ଦଶମ ସ୍କନ୍ଧ ଆରମ୍ଭରେ କଥା କୁହାଯାଇଛି ବାସୁଦେବ କଥା ପ୍ରଶ୍ନ ପୁରୁଷାନ୍ତ୍ରୀ କୁନାଦି ରକ୍ତାରମ ଉଚ୍ଛକମ ଶ୍ରୋତୃମ ତତ୍ପାଦ ଶରୀରମ ତଥା ଯେତେବେଳେ ସୁଖଦେବ ସ୍ୱାମୀଙ୍କୁ ପରିକୀତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ପ୍ରଭୁ ଭଗବାନ କ୍ରୀଡ଼ା ବିଚାର ବି ଶୋକରେ କହିଲେ ହେବ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ ସଂସ୍କୃତ ଯେତେବେଳେ କହୁଛନ୍ତି ତେଣୁ ସୁଖଦେବ ସ୍ୱାମୀ ପ୍ରଶଂସା କରି କହୁଛନ୍ତି ଭଗବାନ ବିଷୟରେ ଯଦି ପ୍ରଶ୍ନ କରାଯାଏ ତିନି ପ୍ରକାର ବ୍ୟକ୍ତି ପବିତ୍ର ହୁଅନ୍ତି କିଏ କିଏ ନା ବକ୍ତାରମ ଯିଏ କଥା କହୁଛନ୍ତି ତାପରେ ଆସିବେ ପୃଚ୍ଛବମ ଯିଏ ପ୍ରଶ୍ନ ପଚାରୁଛନ୍ତି ତାପରେ ଆସିଲେ ଶ୍ରୋତୃ ଯେ ଶୋଇପଡ଼ିଲେ ସେ ସେ ପବିତ୍ର ହେବେ ନାହିଁ ଯେ ଅଳ୍ପ ଶୁଣିଲେ ସେ ସେତିକି ପବିତ୍ର ହେବେ ଯେ ପୂର୍ଣ୍ଣ ଭାବରେ ଶୁଣିଲେ ସେ ପୂର୍ଣ୍ଣ ପବିତ୍ର ହେଇଯିବେ ଭକ୍ତାରମ ପୃଚ୍ଛକମ ଶ୍ରୋତୃ ତତ୍ ପାଦ ଶରୀରମ ଯଥା ଯେଉଁଭଳି ଭାବରେ ଭଗବାନ ପାଦ ପଦ୍ମରେ ଉଦ୍ଧୃତ ଗଙ୍ଗାଦେବୀ ତ୍ରିଲୋକକୁ ପବିତ୍ର କରିଦେଉଛନ୍ତି ସେଇଭଳି ଭାବେ ଭଗବାନ କଥା ସମସ୍ତଙ୍କୁ ପବିତ୍ର କରିଦିଏ ତେଣୁ ତଦା ସୁରେନ୍ଦ୍ରମ ଦିବି ଦେବତାଗଣା ଗନ୍ଧର୍ବ ବିଦ୍ୟାଧର ସିଦ୍ଧ ଚାରଣା ତତ୍କର୍ମ ସର୍ବେ ଗୁଣନ୍ତ ଆର୍ଦ୍ଧବମ ରସୁନ୍ ବର୍ଷେଇ ଋଷୁ ମୁଧାନ ପିତା ତଦା ସେତେବେଳେ କ'ଣ ହେଉଛି ସୁରେନ୍ଦ୍ରମ ଅସୁରେନ୍ଦ୍ରମ ଏ ଯେଉଁ ବଳି ଏଭଳି ଭାବରେ ଭଗବାନ ପାଦ ପୂଜା କଲେ ଦିବି ଦେବତାଗଣ ସ୍ୱର୍ଗର କଥା ଚାଲିଛି ଏଇଟା ଦେବତାମାନେ କ'ଣ କରୁଛନ୍ତି ଗନ୍ଧର୍ବ ବିଦ୍ୟାଧର ସିଦ୍ଧ ଚାରଣ ଏମାନେ ସମସ୍ତେ ତତ୍ କର୍ମ ସର୍ବପି ଗୁଣନ୍ତମ ଆର୍ଦ୍ଧବମ ବହୁତ ପୂଜା କଲେ ଯେଉଁ ଭଗବାନଙ୍କର ଗୁରୁକୁ ତ୍ୟାଗ କରିଦେଲେ ନିଜ ଶତ୍ରୁ ହେଲେ ମଧ୍ୟ ତାଙ୍କୁ ପ୍ରଦାନ କରିବେ ତ୍ରିଲୋକକୁ ପ୍ରଦାନ କରିବେ ଏ ଗୁଣକୁ ସମସ୍ତେ ପ୍ରଶଂସା କରୁଛନ୍ତି ଗୁଣ କୀର୍ତ୍ତନ କରୁଛନ୍ତି ଆଜ ପ୍ରସୁନ ବର୍ଷେଇ ବହୁତ ପୁଷ୍ପ ସବୁ ବୃଷ୍ଟି କରୁଛନ୍ତି ପୁଷ୍ପ ବୃଷ୍ଟି କରୁଛନ୍ତି ମୁଦା 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 ବହୁତ ଆନନ୍ଦରେ ଜୟଧ୍ୱନି କରୁଛନ୍ତି ପୁଷ୍ପ ବୃଷ୍ଟି କରୁଛନ୍ତି ବଳିଙ୍କର ଜୟଧ୍ୱନି କରୁଛନ୍ତି ବଳିଙ୍କର ଜୟଧ୍ୱନି କରୁଛନ୍ତି ଭଗବାନ ପାଖରେ ଯେତେ ପୁଷ୍ପ ନଗୁଛନ୍ତି ଭଗବାନ ବଳିଙ୍କ ଉପରେ ବେଶୀ ପୁଷ୍ପ ପକାଉଛନ୍ତି ତେଣୁ ନେଦୁ ନେଦୁ ମୁହୁ ଦୁନ୍ଦୁଭୟ ସହସ୍ରଶୋ ଗନ୍ଧର୍ବ କି ପୁରୁଷ କିନ୍ନରା ଯଗୁ मनस्विनानेन कृतं सुदुष्करं विद्वान् अदाजत् ऋतुभो जगत्त्रयम्। एगुड़ा प्रश्न क्वेश्चन कौन प्रश्न करती मनस्विन मनस्विन बड़ी महाराज एत महान व्यक्ति से कृतं सुदुष्करं जो कथा नुह से करें बहुत कष्ट साध्य कथा सब करें कौन करें विद्वान अदा जब ऋतुवे जगत त्रयम तीन लोग प्रदान कर शक्ति को प्रदान कर दे कष्ट है मधु मुह मुह बर्तन पालू कुंधु पालू हजार हजार कुंधु भी पालू गंधर्व किपुरुष किन्नर जगु समेत गीत गान कर बड़ी महाराज गुणगान कर तेणु तद पावन रूपमता हरे रणंतस्य गुणत्रयात्मक भू खम दीशो दौ विवरा पयोधय स्थिरजम नृदेवा ऋषु सदास वर्धमान भगवान बामन जो थे छोटे ऊपर थे वर्धमान बढ़े पदानी त्रिणी दत्येन्द्र मागिते वर्धमान बड़ बड़ पाले ने भगवान छलना कर तेणु तद बामन रूपम अवर्धता इवड़ी भाव भगवान निज रूप को बढ़े बंधन करेंगे त्रिलोक दुई पाद गोटी पाद स्वर्ग चढ़े जिते भूवलोक भूलोक कौन अचल वितल सुतल तलातल महतल रसतल इत्यादि सब माफी ने गोटे पाद गोटे पाद ऊपर को टेकिले स्वर्ग उपर जो रही महतलोक जनलोक तपलोक स्वर्गलोक ये कौन ब्रह्मलोक इत्यादि सब भेद कर भगवान पाद चलीगला ये सप्त आवरण भेद कर गोटे आवरण पूर्व आवरण दस गुण बड़ बड़ रही सब भेद कर पहुँचीगला चीत जगत में भगवान पाद कल्पन पहुँचीगला तेणु से गंगा जल आस पहुँचीगले बर्तमान स्वर्ग आहुँचीगले स्वर्ग गंगा देवी आस पहुँचीगले तेणु ये भाव में भगवान जो वर्धित कर समय बामन देव समेत भितर रहीगले ये सब थे मुनि ऋषि सब थे सब भितर रहीगले आम तो शोक कहना ना संक्षेप कहे तेणु ये भाव में जो है मुनि भगवान निज रूप को आसीगले जो बामन थे बामन आस पहुँचीगले तेणु भगवान की इच्छा से गरुड़ भी आसी बांधिदे बड़ी को बांधि पकड़े कौन बन पास तेणु यहाँ देखिए समस्त हाहाकार कर दौरान बड़ी सब कुछ प्रदान कै तथा भगवान बंधन ये परीक्षा भक्त परीक्षा आज आम इस्कन भक्त मान परीक्षा चलती किए जीति पार परीक्षा उत्तीर्ण हो पारे कि ना तेणु ये जो है भगवान कहते भगवान कहले पदानी त्रिणी दत्तानी भूमे मयम प्रयासुर द्वाभ्यां क्रांता मयि सर्वा तुभ्यम उपकल्पय बहुत सम्मान प्रदर्शन करते दैतेन्द्र बर्तमान कहते आर्य असुर तू मत कहूँ तीन पाद भूमि देवाई दुई पाद सब किसी तोर नहीं बर्तमान दि तृतीय पाद जगह दि कौट अच्छी तोर दि देखा जगह कौट अच्छी भगवान परीक्षा गरीब महाराज सामान्य व्यक्ति नुहति भगवान भक्त फाइटिंग हुए भक्त जीते भगवान हारी जाती गुभाव कृष्ण भगवान सीतामान पराजित सीतामा पराजित हो गले भगवान कांदे नौ भगवान दशम सुंदर अठर अध्याय वर्णना कर तेणु भगवान ये कौन खेल बड़ी सागर बड़ी भगवान सहित खेल भगवान कहते बड़ी कौन प्रभु जदुत्तम श्लोक भगवान ममेरितम बचो वैलिकम सुरवर्ज्य मन्यते करोमि रूतम तत् न भवे क्रलम्बनम पदम तृतीयम पुरुषेष्टि मे निजम प्रभु आप तीन पाद नापी कहते दी पाद नहीं करते जगह नहीं कौन ना मोर अच्छी जगह ना कौटे अच्छी तू सब नहीं मन मस्तक अच्छी ना मस्तक तोर कौन एत बड़ा मस्तक गोटे पाद विराट विराट पाद देखी सब आप गोटे पाद तो मस्तक जगह हम ना जगह हम कौन दुई गुण अधिकार देवी कमी आचार्य मैंने कहती जो मैंने कौन जो मैंने मालिक तो जो मैंने वित्तशाली व्यक्ति जी वित्त अच्छी आम अनंत वासुदेव प्रभु जी धन अच्छी मस्तक मूल्य तार दुई गुण दुई कोटी टा रही मस्तक मूल्य चार कोटी आचार्य मैंने यहाँ कहते तेणु आपड़ तीन पाद ने कहते मो पास छः पाद रही तेज तीन पाद आन पाद मो पाखे रही ଏଇଭଳି ଭାବରେ ମତ୍ସ୍ୟ ପ୍ରଦାନ କଲେ। ବଳି ମହାରାଜ କ'ଣ ଭକ୍ତିର ନଅଟି ଅଙ୍ଗ ଅଛି, ନବମ ଅଙ୍ଗ ସବୁକିଛି ଆତ୍ମନିବେଦନ, ସବୁକିଛି ପ୍ରଦାନ କରିଦେଲେ ଭଗବାନ ପାଖରେ, ଆତ୍ମନିବେଦନ କରିଦେଲେ ବଳି ମହାରାଜ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ତେଣୁ ବ୍ରହ୍ମା ହନୁମାନେ ମୁନିଷମାନେ ବ୍ରହ୍ମା କୌଶ ପ୍ରଭୁ ଭୂତ ଭାବନ ଭୂତେଶ ଦେବ ଦେବ ଜଗନ୍ମୟ ମୁଞ୍ଚେନା ଭୂତ ସର୍ବସ୍ୱ ନାୟ ମହତି ନିଗ୍ରହ। ପ୍ରଭୁ ଆପଣ କହିଲେ ମୋତେ ଟିକେ ଜଳ ଟିକେ ଦିଅ, ପାଣି ଟିକେ କ'ଣ ତତ୍ର ଟିକେ ଦିଅ, ପୁଷ୍ପ ଟିକେ ଦିଅ, ଏଥିରେ ମୁଁ ସନ୍ତୁଷ୍ଟ ହେଇଯିବି। ଏ ତିନି ଲୋକକୁ ଦେଇଦେଲେଣି, ତଥାପି ଆପଣ ସନ୍ତୁଷ୍ଟ ହେଉନାହାନ୍ତି, ତାଙ୍କୁ ବାନ୍ଧିକି ରଖିଛନ୍ତି। ତାଙ୍କୁ ଶୀଘ୍ର ଖୋଲନ୍ତୁ, ମୋତେ ମୁଞ୍ଚେନା ଭୂତ ସର୍ବସ୍ୱ ସବୁକିଛି ତ୍ୟାଗ କରିଦେଇଛନ୍ତି ଆପଣ ପାଇଁ। ତେଣୁ ଭଗବାନ କହୁଛନ୍ତି, ବ୍ରହ୍ମାନ୍ ମୁଁ ଯାହାକୁ ଅନୁଗ୍ରହ କରେ ତାର ଯେଉଁ ରହିଛି କିଛି ଅଶୁଦ୍ଧି ରହିଛି ସେଟା ଦୂର କରିଦିଏ। ଘୃଣା ଘର୍ଷିତ ସତ୍ତ୍ୱ ତାଙ୍କୁ ଗୁରୁ ତାଙ୍କୁ ଘର୍ଷଣା କରେ, ଅଭିଶାପ ଦେଲେ, ଯେଉଁ ସତ୍ୟ ନ ସୁବ୍ରତ ତାହା ତଥାପି ସେ ସତ୍ୟକୁ ତ୍ୟାଗ କରେ ନାହିଁ ସୁବ୍ରତ। ସିଏ ଭକ୍ତିର ଭକ୍ତର ଯଶ ତା ଉପରେ କରୁଛନ୍ତି ଭଗବାନ। ଛଳେଇ ରୁକ୍ତ ମୟା ଧର୍ମ, ମୁଁ ମଧ୍ୟ ଧର୍ମ ଛଳରେ ଛଳରେ କହି ଛୋଟ ଛୋଟ ପାଦ ଦେଖି ବିରାଟ ବିରାଟ ପାଦ ନେଲି ଛଳନା କଲି, ଏବଂ ବିଭିନ୍ନ ଧର୍ମ ମଧ୍ୟ ଛଳନା କରି କହିଛି, ଛଳ ଧର୍ମ କହିଛି ତାକୁ। କିନ୍ତୁ ନାୟକ ତେବେ ବି ସତ୍ୟବାଦ, ତଥାପି ସେ ତାଙ୍କୁ ସତ୍ୟରୁ ଓହରି ନାହାନ୍ତି। କ୍ଷୀଣ ରିତ ସୂଚିତ ସ୍ଥାନ, ତାଙ୍କର ଯେଉଁ ତ୍ରିଲୋକର ଅଧିକାରୀ ହେଇଥିଲେ, ଅଧିଶ୍ୱର ହେଇଥିଲେ, ସେଥିରୁ ବିଚ୍ୟୁତ ହେଲେ, ସ୍ଥାନରୁ ବିଚ୍ୟୁତ ହେଇଗଲେ। କିନ୍ତୁ ବଦ୍ଧ ସେ ଶତ୍ରୁ ବି ମୁଁ ତାଙ୍କୁ ମଧ୍ୟ ବଦ୍ଧ କଲି, ବାନ୍ଧିଦେଲି, ଏବଂ ଜ୍ଞାତି ବି ସେ ପରିତ୍ୟକ୍ତ, ତାଙ୍କର ନିଜ ଜ୍ଞାତିମାନେ ସବୁ ଥିଲେ ସେମାନେ ପଳେଇଗଲେ, ତାଙ୍କୁ ତ୍ୟାଗ କରି ପଳେଇଗଲେ। କିନ୍ତୁ ଜାତ ଅନୁଜାତ ବହୁତ ପ୍ରକାର ତାଙ୍କୁ ଅନୁଜାତ ଯାତନା ଦେଲି, କିନ୍ତୁ ତଥାପି ସେ ତାଙ୍କ ସତ୍ୟରୁ ଓହରି ନାହାନ୍ତି। ତେଣୁ ତା ବଦଳରେ ଭଗବାନ କ'ଣ ଦେଲେ ତାଙ୍କୁ, ତଳୁକୁ ଦେଲେ ତ ସେଇଟା ତାଙ୍କୁ ଦିଆଗଲା, କିନ୍ତୁ ବଡ଼ କଥା ହେଉଛି ଭଗବାନ ନିଜକୁ ପ୍ରଦାନ କଲେ ତାଙ୍କୁ, ତାଙ୍କର ସିକ୍ୟୁରିଟି ଗାର୍ଡ ହେଇଗଲେ, ସିକ୍ୟୁରିଟି ଗାର୍ଡ ହେଇଗଲେ। ଆମେ ସେ ସମୟ ହରିଦାସ ମହାରାଜ କୁହନ୍ତି, ଭଗବାନ ତାଙ୍କୁ ଦେଲେ, ସୁତଳ ଲୋକ ଦେଲେ, ସୁତଳ ଲୋକ ଯେଉଁ ଆମର ତଳେ ପୃଥିବୀ ତଳେ ରହିଛି, ବୈଜ୍ଞାନିକମାନେ ତଳକୁ ଯିବା ପାଇଁ ଚାହୁଁନାହାନ୍ତି, ଉପରକୁ ଯିବା ପାଇଁ ଚାହୁଁଛନ୍ତି, ତଳେ ମଧ୍ୟ ବହୁତ ଜିନିଷ ରହିଛି ସେଟା ଜାଣିନାହାନ୍ତି, ସେମାନେ ଜାଣେ ଯେ ତା ଉପରେ ରକେଟ୍ ପଠାନ୍ତି, ସେଠିକି ବହୁତ ମଣି ରହିଛି ସେଠି, ନା ସେପଟେ ରିସର୍ଚ୍ଚ ହେଇନାହିଁ, ଆମେ ତାକୁ କହିବା ତାକୁ ରିସର୍ଚ୍ଚ କର, ସେଇଟାକୁ ବି ଯାଅ, ସେଠି ବହୁତ ମଣି ରହିଛି, ବହୁତ ଧନ ରହିଛି। ତେଣୁ ଆ ତଳେ ରହିଛି ଅତଳ, ତା ତଳେ ରହିଛି ବିତଳ, ତା ତଳେ ରହିଛି ସୁତଳ, ଏଇ ସୁତଳ ଲୋକ ସାଙ୍ଗେ ସାଙ୍ଗେ ତିଆରି କରିଦେଲେ ବିଶ୍ୱକର୍ମା। ଇନ୍ଦ୍ରଙ୍କର ଯେଉଁ ରହିଛି ଅଳକା ଉପରେ ତା ଠୁ ଅଧିକ ତା ଦେହରେ ରହିଲା, ଐଶ୍ୱର୍ଯ୍ୟ ରହିଲା, ଏବଂ ବଳି ଏବଂ ତାଙ୍କର ଜ୍ଞାତି କୁଣ୍ଡ ସହିତ ସବୁ ଯାଇଛନ୍ତି, ଭଗବାନ ସେଠି ରହିଲେ, ସେପୁରୀ ବିଷୟରେ ରହିଲେ, ଦ୍ୱାରପାଳ ରୂପେ ରହିଲେ। ବିଶ୍ୱକର୍ମା ଯେଉଁ କରିଥିଲେ 64 କବାଟ ଗେଟ୍ କରିଥିଲେ, 64 କବାଟ ଗେଟ୍, ଏବଂ ଭଗବାନ 64 ଚାରିଆଡ଼େ ସବୁ ଘୁରି ଘୁରି ହେଇକିରି ସେପୁରୀ କରୁଥିଲେ, ଗାଁ ଗୋପୁରୀ ବିଷୟରେ ମାରୁଥିଲେ। ତେଣୁ ଲକ୍ଷ୍ମୀ ଦେବୀ ଆସି କହିଲେ ବଳିକୁ, ଡାକି ବାନ୍ଧିକି କହିଲେ, ଭାଇ ତୁମେ ଯାହା କରୁଛ କର, ମୋର ପ୍ରଭୁଙ୍କୁ ଏତେ କଷ୍ଟ ଦିଅ ନାହିଁ, ଗୋଟିଏ ସ୍ଥାନରେ ରଖ। ତେଣୁ ସେ ଅନ୍ୟ ସବୁ 63 ଯାକ କବାଟ ବନ୍ଦ ହେଇ ଗୋଟିଏ କବାଟ ଖୋଲା ଅଛି। କହିଲେ ରାବଣ ଯାଇଥିଲା ସୁତଳକୁ ଆକ୍ରମଣ କରିବା ପାଇଁ, ଭଗବାନ ବାମନଦେବ ତାଙ୍କ ପାଦରେ ତାକୁ ନିକ୍ଷେପ କଲେ, ଏଭଳି ଭାବରେ ଯାଇ ଲଙ୍କାରେ ଆସି ପଡ଼ିଲା। ଏଭଳି ଭଗବାନ ବାମନଦେବ ବର୍ତ୍ତମାନ ମଧ୍ୟ ତାଙ୍କର ରହିଛନ୍ତି, ଦ୍ୱାରପାଳ ରୂପେ ରହିଛନ୍ତି ଭଗବାନ ବାମନଦେବ। ତେଣୁ ବର୍ତ୍ତମାନ ଯେତେବେଳେ ହେଇଗଲା ପରେ ଆମେ ସଂକ୍ଷେପରେ କହୁଛେ, ତେଣୁ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ କହୁଛନ୍ତି, ଶୁକ୍ରାଚାର୍ଯ୍ୟ ଭଗବାନ ଜଣେ ବିଭୂତି, ଭଗବତରେ କ'ଣ କହିଛନ୍ତି ଭଗବାନ, କବିନା କୁସନା କବି ବିଦ୍ୱାନ ମାନ ଭିତରେ ମୁଁ ଉସନା ବା ଶୁକ୍ରାଚାର୍ଯ୍ୟ ଭଗବାନ ଜଣେ ବିଭୂତି ସିଏ। ତେଣୁ କହୁଛନ୍ତି ଶୁକ୍ରାଚାର୍ଯ୍ୟ ତମର ବର୍ତ୍ତମାନ ଆ ଭିତରେ ଗୋଟେ କଥା ରହିଛି, ଆମେ ସେଟା କହିବା ନାହିଁ, ଛାଡ଼ନ୍ତୁ। କହୁଛନ୍ତି ବର୍ତ୍ତମାନ ଯେଉଁ ଯଜ୍ଞ ତମର ଅଧୁରା ରହିଗଲା, ଏଇଟା ଯଜ୍ଞ ପୂର୍ଣ୍ଣ କର, ତମେ ବହୁତ ଶାସ୍ତ୍ରଜ୍ଞ, ତମର ଶାସ୍ତ୍ର ଜ୍ଞାନ ରହିଛି, ଯଜ୍ଞ ପୂର୍ଣ୍ଣ କର। ତେଣୁ ସେ ଗୋଟେ ଶ୍ଳୋକ କହିଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ସେ କହିଲେ, ମନ୍ତ୍ରତଃ ତନ୍ତ୍ରତଃ ଛିଦ୍ରମ ଦେଶ କାଳ ବସୁତ ସର୍ବଂ କରୋତି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନଂ ତବ। ଆମର ସବୁଥିରେ କିଛି କିଛି ତ୍ରୁଟି ରହିଛି, ମନ୍ତ୍ରରେ କିଛି ତ୍ରୁଟି ରହିଛି, ତନ୍ତ୍ରରେ କିଛି ତ୍ରୁଟି ରହିଛି, ସ୍ଥାନ ଦେଶ କାଳ ବା ସମୟ ବସ୍ତୁ ସବୁଥିରେ କିଛି ଦୋଷ ରହିଛି, କିନ୍ତୁ ସବୁ ଦୋଷକୁ ନିର୍ଦ୍ଦୋଷ କରିଦେବ କେଉଁଟା, ଅନୁସଂକୀର୍ତ୍ତନ
ସଂକୀର୍ତ୍ତନ କି
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ସେହିଭଳି ଭାବରେ ଭଗବାନ ବ୍ରାହ୍ମଣଦେବ ତାଙ୍କୁ ପଠେଇଲେ ଏବଂ ଶୁକ୍ରାଚାର୍ଯ୍ୟ ଦ୍ରବ୍ୟକୁ ପୂର୍ଣ୍ଣ କଲେ। ବରରୁ ଆସିବ ମନୁ ସାବରୀ ମନୁଙ୍କ ସମୟରେ ସେ ହେବେ ଇନ୍ଦ୍ର ହେବେ, ଏସବୁ କଥା ରହିଛି। ତେବେ ଆମେ କଥାକୁ ସମ୍ପୂର୍ଣ୍ଣ କରିବା। ବର୍ତ୍ତମାନ ବ୍ରାହ୍ମଣଦେବ ଏଇ ତ୍ରିଲୋକକୁ ନେଇ ରାଜ୍ୟକୁ ନେଇ ତାଙ୍କର ଭାଇ ସାନ ଭାଇ ଏ ବଡ଼ ଭାଇ ଇନ୍ଦ୍ର ତାଙ୍କର ବଡ଼ ଭାଇ ଇଏ ହେବ ସାନ ଭାଇ ତାଙ୍କ ନାମ ହେଉଛି ଉପେନ୍ଦ୍ର ତାଙ୍କୁ ପ୍ରଦାନ କରିବେ ଏବଂ ଦେବତାମାନେ ଭଗବାନ ବ୍ରାହ୍ମଣଙ୍କୁ ଆଗରେ ରଖି ବର୍ତ୍ତମାନ ସ୍ୱର୍ଗଲୋକକୁ ଗଲେ। ସ୍ୱର୍ଗଲୋକରେ ତ ବର୍ତ୍ତମାନ ଫିଷ୍ଟ ଚାଲିଛି, ସବୁଠି ଫିଷ୍ଟ ଚାଲିଛି, ଆମର ଏଠି ମଧ୍ୟ ଫିଷ୍ଟ ଅଛି। ଏଭଳି ଭାବରେ ବ୍ରାହ୍ମଣଙ୍କର କଥା ସମ୍ପନ୍ନ ହେଲା। ଆମର କଥା ଆମକୁ ସମ୍ପନ୍ନ କରିବା ପୂର୍ବରୁ ପଚାରିବା ଆମ କଥା କିଛି ଦୋଷ ତ୍ରୁଟି ରହିଗଲା, ଦୋଷ ତ ଭଗବାନ ନାମ କୀର୍ତ୍ତନ ପୂର୍ଣ୍ଣ ହେଇଗଲା, କିଛି ରହିଲା ନାହିଁ ଦୋଷ। ତଥାପି କାହାକି ଯଦି ପ୍ରଶ୍ନ ରହିଛି ବା କାହାକି ଯଦି ସନ୍ଦେହ ରହିଛି ତା କିଛି ମନ୍ତବ୍ୟ ଚାହୁଁଛନ୍ତି, ଆମେ କିଛି ଚିନ୍ତା କିଛି ନାହିଁ, ତାର କଥା ବିଶ୍ରାମ ଦେବା।
ଦେଶଟା କବାଟ ବନ୍ଦ
ହେଲା,
ହଁ କାହିଁକି କ'ଣ
ଭଗବାନ ଗୁରୁଥିଲେ ନା ଭଗବାନ ଗୁରୁଥିଲେ ବୁଲୁଥିଲେ ସବୁଠାରେ ପହରା ଦେଉଛନ୍ତି ଦେଉଛନ୍ତି ଜାଗାରେ
ପୂଜା
ଅଚଳ ଲୋକ ତାପରେ ବିତଳ ଲୋକ ତାପରେ ସୁତଳ ଲୋକ ସେଇ ସୁତଳ ଲୋକରେ ସେ ରହିଛନ୍ତି ବର୍ତ୍ତମାନ ମଧ୍ୟ ରହିଛନ୍ତି। ଆପଣ ଯଦି ଯାଇପାରିବେ ସେଠି ଯାଆନ୍ତୁ, ଆପଣ ରିସର୍ଚ୍ଚ କରନ୍ତୁ, ସେଠି ଗଲେ ଦେଖିବେ ସେଠି ଭଗବାନ ଅଛନ୍ତି, ବଳି ମହାରାଜ ଅଛନ୍ତି, ସବୁ ରହିଛି। ବହୁତ ଲୋକ ଅଛନ୍ତି ଆମେ କହିନାହିଁ, ସଂକ୍ଷେପରେ କହିଦେଲେ ଯାହା। ବହୁତ ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ଜୟ ଶ୍ରୀ ଭାଗବତମ୍ କି ଜୟ ଭଗବାନ ବ୍ରାହ୍ମଣ ଦେବ କି ବ୍ରାହ୍ମଣ ଦ୍ୱାଦଶ ତିଥି ମହାମହୋତ୍ସବ କି କାମଦେବ ପ୍ରଭୁଙ୍କର ପଞ୍ଚଦଶା ତିଥି ମହାମହୋତ୍ସବ କି ସମସ୍ତ ଭକ୍ତବୃନ୍ଦ କି ମାତୃବୃନ୍ଦ କି ସବୁ ଗୌରବୃନ୍ଦ କି ବର୍ତ୍ତମାନ
ଆଜି ମୋର ଗୁରୁ ଭ୍ରାତା କାମଦେବ ପ୍ରଭୁଙ୍କର ପଞ୍ଚଦଶ ଦିବସ ତିଥି ତାଙ୍କର ମହାପ୍ରାଣ ଏ ଉପଲକ୍ଷେ ଆମେ ସମୟ ଗୋଟାଇବା ଗଲାଣି। ଆମେ ତାଙ୍କ ସମ୍ବନ୍ଧରେ ଟିକେ ଗୁଣ କୀର୍ତ୍ତନ କରିବା। ସମସ୍ତେ ଜାଣିଛନ୍ତି ଯେତେ ଭକ୍ତ ଅଛନ୍ତି ତାଙ୍କର ପୁତ୍ର ତାଙ୍କର ମାତାଜୀ ତାଙ୍କ ପରିବାର ବୃନ୍ଦ ସମସ୍ତେ ଅଛନ୍ତି ସଂକ୍ଷିପ୍ତରେ ତାଙ୍କ କୀର୍ତ୍ତନ କରି ଗୋଟେ ଗଲାଣି ତ ମୁଁ ସେଇଟା ତାଙ୍କ ପରମିଶନ ଆଣି କରୁଛି। ଦୁଇଟା ପର୍ଯ୍ୟନ୍ତ ଆମର କଥା ଚାଲିବ। ତେଣୁ ଏଇ ଯେଉଁ ଗୁଣ କୀର୍ତ୍ତନ କଥା କାର୍ଯ୍ୟକ୍ରମରେ ଆମେ ବହୁତ ସମସ୍ତେ ଅଛନ୍ତି ତାଙ୍କ ସମସ୍ତେ ଜାଣିଛନ୍ତି କହିବେ, କିନ୍ତୁ ଆମେ ତାଙ୍କୁ ସଂକ୍ଷିପ୍ତ ସମୟ ରଖୁଛୁ ମ୍ୟାକ୍ସିମମ୍ ପାଞ୍ଚ ମିନିଟ୍, ଜଣକୁ ଅନ୍ତରକୁ ବେଶୀ ପାଞ୍ଚ ମିନିଟ୍ ଦିଆଯାଇପାରିବ। ବହୁତ କହିବାର ଅଛି, କହିପାରିବେ ସେମାନେ ସବୁ ବହୁତ ଅନୁଭୂତି ଅଛି, ତଥାପି ପାଞ୍ଚ ମିନିଟ୍ ଭିତରେ ଆମେ କଥା ସାରିଲେ ଆମେ ନିର୍ଦ୍ଦିଷ୍ଟ ସମୟରେ ଆମର ଏ ପ୍ରୋଗ୍ରାମ ଶେଷ ହୋଇପାରିବା। ତେଣୁ ପ୍ରଥମେ ଆମେ ଏ କଥା କାର୍ଯ୍ୟକ୍ରମ ଗୁଣ କୀର୍ତ୍ତନ କାର୍ଯ୍ୟକ୍ରମରେ ଆମେ ପ୍ରଥମେ ତାଙ୍କର ଜଣେ ସହକର୍ମୀ ଉପସ୍ଥିତ ଶିକ୍ଷା ଷଡ଼ଙ୍ଗୀ ତାଙ୍କର ସ୍କୁଲରେ ଦୀର୍ଘ ଦିନ ତାଙ୍କ ସଙ୍ଗେ ସଂଗଲାଭ କରିଛନ୍ତି।